वासुदेवाय
नमो भगवते वासुदेवाय
ओम नमो भगवते वासुदेवाय ओम नमो भगवते वासुदेवाय श्रीमद् भगवद गीता अष्टादश अध्याय प्रवृतिं च निवृतिं च
प्रवृतिं च निवृतिं च
प्रवृतिं च निवृतिं च
प्रवृतिं च निवृतिं च
जनानां विदुरासुरः
जनानां विदुरासुरः
कार्यकार्ये भयाभये
कार्यकार्ये भयाभये
कार्यकार्ये भयाभये
कार्यकार्ये भयाभये
बन्धं मोक्षं तदा वेति
बन्धं मोक्षं तदा वेति
बन्धं मोक्षं तदा वेति
बन्धं मोक्षं तदा वेति
बुद्धिसा पार्थ सात्विकी
बुद्धिसा
पार्थ सात्विकी प्रवृतिं च निवृतिं च
कार्याकार्यो भयाभये
कार्याकार्यो भयाभये
बन्धं मोक्षं तदा वेति
बन्धं मोक्षं तदा वेति
बुद्धिसा पार्थ सात्विकी
बुद्धिसा पार्थ सात्विकी
प्रवृतिं च निवृतिं च
प्रवृतिं च निवृतिं च
कार्यकार्ये भयाभये
कार्यकार्ये भयाभये
बन्धं मोक्षं च जावेति
बन्धं मोक्षं च जावेति
बुद्धिसा पार्थ सात्विकी
बुद्धिसा पार्थ सात्विकी श्रद्धन मत प्रवृतिं
प्रवृतिं
करणीय
करणीय
च मध्यम निवृत्ति
निवृत्ति
करणीय
कार्य
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 अकार्य
अकार्य
प्रतिक्रिया
प्रतिक्रिया
भय
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 अभय
अभय
भयहीनता
बंधन
बंधन मोक्षं च एवं मोक्ष
जा
जहा व्यक्ति
जाने
बुद्धि
बुद्धि
सा
तहा
पार्थ हे पुत्र सात्विकी सात्विक श्रीमद् भक्तिवेदांत स्वामी प्रभुपाद महाराज द्वारा इंग्राजी से श्री श्रीमद् गौरवानंद स्वामी महाराज द्वारा ओडिया रे हे पुत्र जो बुद्धि बल रे व्यक्ति जानिपारे कौन करणीय एवं कौन करणीय नुहे क्या भय करवा क्या भय न करवा बंधन कौन और मुक्ति कौन से बुद्धि सात्विक बुद्धि अटे भगवती कहती से शास्त्र निर्देश अनुजाई जो कर्म कराए ताकू प्रवृत्ति कहती अर्थात ताहा ही करणीय कर्म अटे एवं जहाँ शास्त्र अनुमोदित नुहे ताहा करणीय नुहे जे शास्त्र निर्देश को जाणी न थाए से कर्म बंधन में पड़े अर्थात तार कर्मर फलाफल से भोग करे जो बुद्धि बल रे व्यक्ति ये सब जानिपारे ता सात्विकी बुद्धि अटे एभ बुद्धिर तीनि गुण सम्बन्धीय किभली भाव बुद्धि से विषय वर्णना करछन् भगवान बर्तमान सात्विक बुद्धि विषय वर्णना करछन् कोटा प्रवृत्ति मैंने कौथे आम युक्त हवा कथा कौट कार्य करवा कथा कौटा करवा कथा नुहे निवृत्ति एवं कौटा कार्य कौटा अकार्य कौटा करवा कथा कौटा करवा कथा नुहे क्या भय करवा कथा क्या भय करवा कथा नुहे एवं कौटा बंधन कारण कौटा मोक्षर कारण यह सब बुद्धि जो मैंने प्राप्त हमें से बुद्धि हूँ सात्विक बुद्धि ये हूँ सत्यगुण तेणु भौतिक जगत में जेहेतु तीनो गुण अच्छी समस्त किए कौ गुण द्वारा प्रभावित हो सत्यगुण प्रभावित होने को ब्राह्मण भी कह सत्यगुणर प्रभाव जो मान अधिकार रही है ब्राह्मण से भाया रजगुण जो मान प्राधान्य रही क्षत्रिय रज तम गुण मिश्रित जो मान रही प्राधान्य से वैश्य एवं जो मैंने तम गुण प्राधान्य रही शूद्र बोली कह तेणु तम गुण बुद्धि रजगुण बुद्धि और सत्यगुण बुद्धि तफात सब रही गुण प्रभाव जमी आम देखा जदि जन नाली चश्मा पिंधि तब सबकि जिन नाली दिशा जब नील चश्मा पिंधि सब जिन नील दिशा हलदिया चश्मा पिंधे हलदिया दिशा ଏଇ ତିନୋଟି ଯୋଉ ରଙ୍ଗ ରହିଛି, ଏଇ ତିନୋଟି ରଙ୍ଗ ମଧ୍ୟ ଏଇ ତିନୋଟି ଗୁଣର ପ୍ରତୀକ ରହିଛି। ସତ୍ୟ ଗୁଣର ପ୍ରତୀକ ହେଉଛି ୟେଲୋ ବା ପିତବର୍ଣ୍ଣ, ରଜଗୁଣର ପ୍ରତୀକ ହେଉଛି ଲାଲ ବା ନାଲି, ରେଡ୍ ରେଡ୍ ବର୍ଣ୍ଣ, ରେଡ୍ କଲର୍ଟା ହେଉଛି ରଜଗୁଣର ପ୍ରତୀକ, ଏବଂ ବ୍ଲୁ ବା ଯୋଉ ନୀଳବର୍ଣ୍ଣ, ନୀଳବର୍ଣ୍ଣଟା ହେଉଛି ତମଗୁଣର ପ୍ରତୀକ। ଏଇ ତିନୋଟି ଗୁଣ, ତିନୋଟି ମୂଳ କଲର୍ ବା ତିନୋଟି ମୂଳ ରଙ୍ଗ ହେଉଛି ଏଇ ତିନୋଟି। ଏଇ ତିନୋଟିର ମିଶ୍ରଣ ଫଳରେ, ଗୋଟିଏ ଅନ୍ୟର ମିଶ୍ରଣ ଫଳରେ ବିଭିନ୍ନ ରଙ୍ଗ ସବୁ ସାତଟା ରଙ୍ଗ ଯୋଉ ହେଇଛି ବାଘ ନିଶ ହଲାନ ବୋଲି କୁହାଯାଉଛି। ଏଇ ଯୋଉ ସାତଟି ରଙ୍ଗ, ଏ ସାତଟି ରଙ୍ଗ ଏଇ ତିନୋଟି ରଙ୍ଗରୁ ସୃଷ୍ଟି ହେଇଛି। ତେଣୁ ସେଇ ଭାବରେ ତିନୋଟି ଗୁଣ ଅନୁସାରେ, ସତ୍ୟ ରଜ ତମ ତ୍ରିଗୁଣର ଅନୁସାରେ ବିଭିନ୍ନ ପ୍ରକାର ସବୁ ଚାରି ଲକ୍ଷ ପ୍ରକାର ଜୀବ ରହିଛନ୍ତି, ତାଙ୍କର ବିଭିନ୍ନ ପ୍ରକାର ବୁଦ୍ଧି ସବୁ ରହିଛି ଚାରି ଲକ୍ଷ ପ୍ରକାର, ଚତୁର୍ଲକ୍ଷାଣି ମାନବ। ଏ ବୁଦ୍ଧି ବା ଚେତନାର ଏଇ ସତ୍ୟ ରଜ ତମ ତ୍ରିଗୁଣର ପ୍ରାଧାନ୍ୟ ଅନୁସାରେ ଏ ଚାରି ଲକ୍ଷ ପ୍ରକାର ଜୀବ ରହିଛନ୍ତି। ତେଣୁ ମୁଖ୍ୟତଃ ତାକୁ ତିନି ଭାଗରେ ବିଭକ୍ତ ବା ଚାରି ଭାଗରେ ବିଭକ୍ତ କରାହେଉଛି। ସେମାନେ ହେଉଛନ୍ତି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ତେଣୁ ଯେଉଁମାନେ ସତ୍ୟଗୁଣକୁ ଆସିଥିବେ ସେମାନେ ପ୍ରକୃତ ବୁଦ୍ଧି ପ୍ରାପ୍ତ ହେବେ, କିନ୍ତୁ ରଜଗୁଣ ଏବଂ ତମଗୁଣର ବୁଦ୍ଧି ଯେଉଁ ରହିଛି ସେ ଓଲଟା ଭାବରେ ସବୁ ବୁଦ୍ଧି ଆସିବ। ଆ ପରେ ଯେଉଁ ବର୍ଣ୍ଣନା କରାଯିବ, ଅଯଥାବତ୍ ପ୍ରଦାନ ଅତି ବୁଦ୍ଧିଷା ପାର୍ଥ ରାହାଯୁଷ, ଅଯଥା ଜିନିଷ ଯେଉଁ କରାହେଉଛି ବା ଅଯଥା ବୁଦ୍ଧି, ତାକୁ ଅଯଥା ବୁଦ୍ଧି ବୋଲି କୁହାଯାଉଛି। ଯେଉଁ ନହେଲେ ଚଳିବ, ଯେମିତି ମାଛ ମାଂସ ଇତ୍ୟାଦି ଖାଦ୍ୟ ଗ୍ରହଣ କରୁଛନ୍ତି, ସେଟା ହେଉଛି ଅଯଥା ଖାଦ୍ୟ। ସେ ଜଣେ ଆମେ ଯଦି ଜଣେ ଖାଦ୍ୟ ଖାଇବା, ପୂର୍ବରୁ ବର୍ଣ୍ଣନା କରାଯାଇଛି ସତ୍ୟଗୁଣର ଆହାର ବିଷୟରେ, ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଆହାର ସ୍ତୁତି ସର୍ବସ୍ୱ ତ୍ରିବିଧା ଭବତି ପ୍ରିୟ, ତାପରେ ଯଜ୍ଞ ତପ ତଥା ଦାନ ଏସାଂ ଭେଦ ବିଭକ୍ତ। ଆହାର, ଯଜ୍ଞ, ତପସ୍ୟା, ଦାନ ଏସବୁ ତ୍ରିଗୁଣର କିଭଳି ଭାବରେ ସବୁ ରହିଛି ଅଲଗା ଅଲଗା ସପ୍ତଦଶ ଅଧ୍ୟାୟରେ ଭଗବାନ ବର୍ଣ୍ଣନା କରିଛନ୍ତି। ସେ ହେଉଛି ଶ୍ରଦ୍ଧା ତୈଳ ବିଭାଗ ଯୋଗରେ ଭଗବାନ ବର୍ଣ୍ଣନା କରିଛନ୍ତି। ତେଣୁ ଯେମିତି ଏଇ ଯେଉଁ ଖାଦ୍ୟ ସବୁ ରହିଛି ମାଛ ମାଂସ ଇତ୍ୟାଦି ଭକ୍ଷଣ କରୁଛନ୍ତି, ଏଇଟା ଅନୁମୋଦିତ ନୁହଁ। ଜଣେ ଆମିଷ ଖାଇବା ପାଇଁ ଯେଉଁ କାର୍ଯ୍ୟ କେଉଁଟା ଅକାର୍ଯ୍ୟ କେଉଁଟା ସେଇଟା ସେମାନେ ଜାଣିପାରୁନାହାନ୍ତି, ସେଥିପାଇଁ ଅଯଥାବତ୍ ବୁଦ୍ଧି ବୋଲି ତାଙ୍କୁ କୁହାଯାଉଛି। ଜଣେ ରଜଗୁଣରେ ରହିଛି, ରଜଗୁଣ ବା ତମଗୁଣରେ ରହିଥିଲେ ସେମାନେ ସବୁ ଅମେଧ୍ୟ ତାଙ୍କର କୁହାଯାଉଛି। ଏଇ ଯେଉଁ ମାଛ ମାଂସ ଅମେଧ୍ୟ ବୋଲି କୁହାଯାଉଛି। ସତ୍ୟ ଶ୍ରଦ୍ଧାରେ ଭଗବାନ କହୁଛନ୍ତି ଯେ ଯୋଉ କ'ଣ ତାର ଯେଉଁଟାକ ଉଚ୍ଚିଷ୍ଟମ ବି ଚାମେଧ୍ୟ ଆହାର ତାମସ ପ୍ରିୟ, ଯେଉଁଟାକ ବାସି ଜିନିଷ ଯେଉଁ ଛଡ଼ାଯାଏ ପୁତି ପର୍ଯ୍ୟଶିତ, ହଁ ଉଚ୍ଚିଷ୍ଟମ ବି ଚାମେଧ୍ୟ ଆହାର ତାମସ ପ୍ରିୟ, ସେ ଯେଉଁଟା ଜଣେ ଛାଡ଼ି ଦେଇଯାଇଥିବ ବା ଜଣେ ଜଣଙ୍କର ଅଇଁଠା ଯେଉଁ ଏଇ ଯେଉଁ ମାଛ ମାଂସ ଇତ୍ୟାଦି ଏଗୁଡ଼ା ସବୁ ତାମସ ଗୁଣ, ତାମସର ତାମସ ଖାଦ୍ୟ। ତେଣୁ ଇଏ ହେଉଛି ବିପରୀତ ବୁଦ୍ଧି, ବିପରୀତ ବୁଦ୍ଧି ମାନଙ୍କର ଯେଉଁଟା କାର୍ଯ୍ୟ କରିବା କଥା ନୁହଁ ସେ ଜିନିଷଟା ସେମାନେ କରୁଛନ୍ତି। ତେଣୁ ଏଇ ଯେଉଁ ଖାଦ୍ୟ ବା ଅନ୍ୟାନ୍ୟ ସବୁ ସବୁ ଜିନିଷ ରହୁଛି, କେଉଁଟା ପ୍ରବୃତ୍ତି, କେଉଁଟା ଆମେ କରିବା କଥା, କେଉଁଟା ନିବୃତ୍ତି, କେଉଁଟା କରିବା କଥା ନୁହଁ, ଆମର ଏ କଥା କୁହାଯାଏ ମହାଭାରତରେ ବର୍ଣ୍ଣନା କରାଯାଇଛି। ଆମର ଦୁର୍ଯ୍ୟୋଧନ, ଦୁର୍ଯ୍ୟୋଧନ ଭଗବାନ କହୁଛନ୍ତି, ଭଗବାନ ଯେତେବେଳେ ଆସିଛନ୍ତି ସନ୍ଧି ପ୍ରସ୍ତାବ ନେଇକି ଆସିଛନ୍ତି, ପାଣ୍ଡବମାନଙ୍କ ପକ୍ଷରୁ ସନ୍ଧି ପ୍ରସ୍ତାବ ନେଇକି ଆସିଛନ୍ତି ଯେ ପାଣ୍ଡବମାନଙ୍କୁ ପାଞ୍ଚଟି ଗ୍ରାମ ଯଦି ଦେଇଦେବ ତାହେଲେ ସେ ତାଙ୍କର ସ୍ଥିତି ସନ୍ତୁଷ୍ଟ ରହିବେ, ତାଙ୍କର ଆଉ ଅନ୍ୟ କିଛି ଅଧିକ ରାଜ୍ୟ ଦରକାର ନାହିଁ। କିନ୍ତୁ ଦୁର୍ଯ୍ୟୋଧନଙ୍କର ସେଇ ବିପରୀତ ବୁଦ୍ଧି, ତେଣୁକରି ସିଏ ସେଥିରେ ଭଗବାନ ଭଗବାନ ଯଦିଓ ସନ୍ଧି ପ୍ରସ୍ତାବ ଦେଉଛନ୍ତି କିନ୍ତୁ ସେ ସେଥିରେ ରାଜି ହେଉନାହାନ୍ତି, ସେ କହୁଛନ୍ତି ସୁଚରିତ୍ର ମେଦିନୀ ମୁଁ ମଧ୍ୟ ଦେବି ନାହିଁ। ହଁ, ତେଣୁ ସେ କହୁଛନ୍ତି ଭଗବାନଙ୍କୁ ବା କୃଷ୍ଣଙ୍କୁ ଯେ ମୁଁ ଜାନାମି ପ୍ରବୃତ୍ତି ନଚ ଜାନାମି ପ୍ରବୃତ୍ତି ନଚ ଦଶ, ମୁଁ ପ୍ରବୃତ୍ତି କ'ଣ ଜାଣିଛି କିନ୍ତୁ ସେଥିରେ ମୋର ପ୍ରବୃତ୍ତି ରହୁନି, ଏବଂ ଯେଉଁଟା ନିବୃତ୍ତି କରିବା କଥା ସେଇଟା କ'ଣ ମୁଁ ଜାଣିଛି କିନ୍ତୁ ସେଥିରୁ ମୋର ନିବୃତ୍ତି ହେଉନାହିଁ। ତେଣୁ ତୋୟା ଋଷିକେଶ ହୃଦି ସ୍ଥିତେନ ଯଥା କରୁଛି ତଥା କର, ସେ କହୁଛନ୍ତି ମୁଁ ଯାହା କରୁଛି ତମେ ମୋର ହୃଦୟରେ କି ଯେଉଁ ଭଳିଆରେ କହୁଛ ମୁଁ ସେଇଭଳିଆ କରୁଛି। ଭଗବାନ ସବୁବେଳେ ଚାହାନ୍ତି ଆମକୁ ଅସୁବିଧାରେ ପକାଇବା ପାଇଁ ଚାହାନ୍ତି, ଭଗବାନ ସବୁବେଳେ ଆସନ୍ତି ଆମକୁ କେମିତି ଉଦ୍ଧାର କରିବା ପାଇଁ। ବଦ୍ଧ ଜୀବ ଭଗବାନ ଚତୁର୍ଥ ଚତୁର୍ଥ କହିଛନ୍ତି ଯେ यदा तदा ही धर्म से ग्लानिर्भवति भारत अभ्युत्थान अधर्म से तदात्मान सुधाम्यहम परित्राणाय साधुना विनाशाय च दुष्कृता धर्म संस्थापनार्थाय संभवामी धीरे धीरे भगवान हमको उद्धार करने में आप सुनिए किंतु यदि भगवान शास्त्र ने निर्देश दे कि ऐसी दीटा कर किंतु जो हमें न करवा तो नाम से जन्म रूप करवा भगवान अष्टम श्रद्धा कहे श्रद्धा जे मुँह तुमको ये जो सब ज्ञान दली अतचेत तुम अहंकार न सुशित न तुम जब सुनब नहीं मो कारण तुमको ज्ञान प्रदान कर सुनब ना तुम विनाश हो मत्सिद सर्वदुर्गा मत प्रसाद करिष्यति अतचेत तुम अहंकार न सुशित विनाश यदि अहंकार मास्तृत्व न दुष्ट यदि मन से मिथ्ये से व्यवसाय से प्रकृति भगवान समस्त ज्ञान प्रदान करते आम क्या नाई आम भगवान भगवान जो ज्ञान देखते ये ठीक नुह ये कहवा तेल आम निजे निजर हत्या करवा निजे निजर आत्महत्या करते तेणु भगवान पुत्री कौन कह तेणुक अर्जुन ये जो दुर्योधन कथ क्या सीटा जे जदि मुझे जानी कौटा प्रवृत्ति जमी माछ मान सहित एक तो निवृत्ति में जाऊँगी यहाँ निवृत्ति माछ मान सहित खावा कथा नुह कितु से करवृत्ति जानी से निवृत्त हो ना प्रवृत्ति मार्ग जमी आम सब विभिन्न प्रकार रही भगवान भजन कीर्तन करवा भगवान नाम जप करवा ये सब सत्यगुण जो कार्य सब रही कौन पर कहे से अठर एक चालीस बयालीस श्लोक कहे सत्यगुण कार्य कौन का ब्राह्मण कार्य कौन ना सम दम तप शौच ख्याति आर्जव एवच ज्ञान विज्ञान नास्तिक ब्रह्म कर्म स्वभाव ये ब्राह्मण कर्म ये सब प्रवृत्ति ये सब करवा कथा सत्यगुण जो मैंने सत्यगुण रोने ये सब करवा कथा सम कहे आम इंद्रिय मान को दमन करवा आमर मन को दमन करवा सम दम तपस्या करवा भगवान उद्देश्य तपस्या करवा जमी आम मंगल आरती जो मैंने आचरण करते भोर सूर्योदय देढ़ घंटा पूर्व मंगल आरती उठी स्नान इत्यादि मंगल आरती आचरण करवा ये हूँ विधि कह विधि ये आचरण करवा कितु जब आम ग्रहण करवा ना तो आम प्रवृत्ति निवृत्ति मार्ग पड़े आस प्रवृत्ति न करूँ विच्युत हो गले तेनाली भाव में सम दम तप शौच शौच मान स्नान इत्यादि करवा मलत्याग कला शौच हवा ये सब जिनस ये सब ब्राह्मण कर्म शौच सम दम तप शौच ख्याति ख्याति मान जो धैर्य विशेष जो असुविधा पार्थित विचर्जन हवा तो ख्याति आर्जव कहे सिंपुल लिविंग मैंने सरल जीवन धारण करवा ब्रह्म कर्म ये हूँ ब्राह्मण बा ये सत्यगुण कर्म सब रहा तेणु से जो मैंने सत्यगुण रोने अंतर पक्ष जानते कौटा करवा कथा एवं कौटा करवा कथा नुह कौटा प्रवृत्ति जोटा करवा कथा एवं निवृत्ति कौटा करवा कथा नुह ये हूँ कार्य अकार्य जिस भय क्या भय करवा कथा क्या भय करवा कथा नुह ये जिनटा मतलब रही भगवान को भय करवा कथा आम भगवान निर्देश अनुसार काम करवा कथा भगवान को समस्त भय कर भगवत भगवान कह भागवत कपिल देव कही माता देव तृतीय सुंदर आलोचना ही सारी हिमद भयात बाति बात वयम सूर्य तपति मद भयात वर्ष इंद्र धरती अग्नि मृत्यु चरती मद भयात बाति बात वयम जो पवन चलाचल करते पवन देव अंचाश मरुत अच्छा देवता ये हूँ जदिओ मरुत बा ये पवन देव ये जदिओ दिशी पुत्र मान दैत्य भी कह असुर किंतु ये जो अंचाश मरुत होती भागवत वर्णना कर मैंने जदिओ दैत्य किंतु से देवता पाखे रो देवता आसन प्राप्त होती आम वर्णना कर इंद्रदेव यही सब स्वर्ग राज्य रही थे स्वर्ग राज्य राजा थे से समय दीति चिंता कले कमी इंद्र को हटेबा इंद्र को कमी बद्ध कर भौणी पुह द्वितीय एवं अद्वितीय मान सब होती प्रजापति पुत्र दक्ष दक्ष प्रजापति कन्या मान सब तेर तेरती कन्या बहुत करते कश्यप मुनि को तेना द्वित पुत्र होती दैत्य बा असुर अदिति पुत्र होती आदित्य बा देवता किंतु द्वीति सारे कौन कले ना विभिन्न ये पुंसवन व्रत रही कलर्स बर्तमान पुंसवन व्रत से वर्णना कर कलर्स जो सकते पुंसवन व्रत से वर्णना कर महाराज कहते तेणु से कौन कले ना गोटे एभली भाव व्रत मानने प्रथम एभली भाव पति स्वामी कश्यप मुनि को एभली भाव संतुष्ट कले कश्यप मुनि बहुत वृद्ध हो कहले तुम कौन चाहछ तुम जहाँ चाहछ तुम तुमको तुम कामना पूर्ण कर पचारे दीति कहले मुझे एमती गोटे पुत्र जन्म करी जे कि इंद्र को बध कर किंतु से कथा शुणिक कश्यप मुनि बहुत मंदुख कले कहले लोक मान को ये करवा कथ नुह मानने स्वाधीनता देवा कथ नुह जहाँफल कि सी जहाँ चाहिए ताक करेंगे ये भाई चिंता कर मन दुख से कह ठीक अच्छे तुम्हें ये व्रतटी पालन कर पुरुषवन व्रत विषय कह पुरुषवन व्रत कौन ना मानने जो भगवान को सेवा कर व्रत द्वारा एवं केवल पय पान बा क्षीर पान करके व्रतटी करेंगे तेनाली भाव में कहले सब विभिन्न नियम सब कहले ये तुम जब ये नियम सब पालन करी एक वर्ष धरिकी पालन कर तुम जो पुत्र जात हो से इंद्र को बध कर इंद्र को शत्रु हम इंद्र को बध कर शिक्षा सब दे कहले व्रत पालन में जब किसी त्रुटि रोले से आंद्र को बध करें तापर दीति कौन कले ना से भाव स्वामी जो भाव कहते उपदेश देते से उपदेश अनुसार से व्रतटी कले भगवान को सेवा आराधना सब कले कि इंद्र से जाणी पारे इंद्रदेव कारण से होती देवता मान राजा तेनालीर स्पाई एजेन्सी सब रही स्पाई मैंने गोईंदा व्यवहार गोईंदा व्यवहार कर जानकर कौन कौन हो तेणुर ये होती विमाता मानने ये दीति होती विमाता प्रकृत माता होती अदिति तेणु से जानपारे विमाता कौन पर यह सब व्रत करें पुत्र पाइले पिता केवल प्रदान करमाता को जे सी मोर मत हत्या करेंगे मोर शत्रु तेनालीरु जाणी सी कौन कले ना से विमाता सेवा करने लगे विभिन्न प्रकार सहाय सेवा सब कले ये जो पुस्तवन पत्र जो सब आवश्यकता हो सब साय कले सेवा संस्कार कले कि प्रकृत उद्देश्य हूँ केमी ये जो विमाता आमर माता विमाता दीति केमी जदि कौन नियम को जब भंग करेंगे तेल मुझे से पुत्र को हत्या कर दे ये चिंता करके सेवा कर दीति समस्त प्रकार नियम सब पालन कड़ाकड़ी भाव में पालन करेणुदेव आज सुजोग पाई ना तेनाली गोटे सारे कौन है ये व्रत कर किसी दिन अच्छे अच्छे किसी दिन से समय दीति पुरुषवन व्रत कर बहुत थकी जाइए हालिया से निद्रा चल जाए प्रसाद सेवन कर हाथ गोड़ न धोई से शयन कर यहाँ प्रसाद सेवन कर हाथ हाथ न धोई सेवा ये हूँ अपराध तेणु यही त्रुटिटा को जो इंद्र देखिले सांगे सांग गोटे शक्ति रही बहुत अणुपरिवार बहुत सूक्ष्म भाव रहीकि विमा गर्भ प्रवेश करी से पुत्र जो रही से पुत्र को वज्रे आघात कर तेणु वज्र जो आघात कले से पुओटी से संतान भी से सात भाग विभक्त होगा कि सात भाग विभक्त हो मरुना पीला क्रंदन करेणु इंद्र जो कहते मारुत मारुत मानने तुम कांदना कांदना मारुत से ना है मारुत अंचाश मारुत तेणुतापुर कौन कले सतटा भाग सरला मारुत मारुत कहीं पुणी आउ थे वज्र को प्रेरण कले वज्र मारे चेस्टा कले पुणी से सत भाग जो मैंने सतटी पिला से पुणी सत सत हो अंचाश पिला एवं समस्ते पुणी रोदन से कहे कहीं आमको हत्या कर भाई भाव कह तेणु से इंद्रदेव डरीगले धरती पहले जो भगवान इच्छा रही है मारिपरिवे ना पहले से अंत मरतम नहीं माता पाखे पहुंचे मैंने बीमार दीदी पाखे पहुंचे तो दीदी शयन कर उठिक देखले अंचाश पिला अच्छा इंद्र अच्छा जाना कहे कौन ये किए से पिला ना ये हूँ आप पुत्र आगे मारे बस भाव घटना को वर्णना कले तेना जहा से सब कलापर इंद्रदेव देवलोक को पड़े तेणु मारुत मैंने देवता मान गणना जाए कि मरुत मैंने ये पवन रायित्व अच्छा तेणु कह कपिलदेव कहते मत भयात बाति बात पवन देव जो पवन शब्द हो भगवान भय कर भगवान निर्देश रही समस्त से अनुसार समस्त निर्देश अनुसार समस्त कार्य करेंगे क्यों माने क्यों ना माने सब तार दास जे ना माने तार हो सही पापे ना एकला ईश्वर कृष्ण आर सब भूत्य जार देखे ना चाहे से तेईस करे नृत्य ईश्वर भगवान समस्त परम ईश्वर मान परम नियंत्रणकारी अच्छे भगवान कृष्ण तेनाली अधिकार सबकि चल देवता मैंने वायु देवता जो वायु दौर मधुयात बाकी बात हुए सूर्य स्थपति मधुयात सूर्य देवता भगवान भय काल चक्र जो रही चक्र रही चक्र वर्णित होम संहित कहुचक्री सविता सकल ग्रहण राजा समस्त सूरम तिरशी सतीजा जस्या व्या भ्रमति संभूत काल चक्रो गोविंद महादि पुरुष भगवान आज्ञा देते चक्री यही चक्र से चक्र सूर्य देवता भगवान का आज्ञा से कार्य कर सूर्य स्थपति बसंत इंद्र इंद्र वर्षा जो कर भगवान आज्ञा कार्य कर साक्षात जमदेवता जे कि मृत्यु देवता से जो नियम सब रही से भगवान नियम अनुसार से नियम अनुसार से मृत्युदंड इत्यादि प्रदान कर तेणु भगवान को आम भय भय करवा कितु अन्य सब जो अन्य सब जिस रही से सब को आम भय कर दरकार आ भय कर दरकार भगवान जो निर्देश विधि निषेध देखते सही आम भय करवा निषेध प्रभाव पड़ाई आम ये करवा ना जमी आम चारोटी विधि निषेध रही जीवन पान प्रियम सुना ये चारोटी जिनस आम करवा कथा नुह भी कहुए तेनाली जब आम जैसे करा चाहे तो भय करवा कथ एगुटा करवा कथ नु शास्त्र शास्त्र भय रहा कथ शास्त्र मना कर मैंने आम करवा कथ नु कि आम शास्त्र ग्रहण करवा आम मन इच्छा कार्य करवा विभिन्न प्रकार से हूँ रजगुण और तमगुण गुण तो सत्यगुण बुद्धि हूँ प्रवृत्ति मान जहाँ कहुई शास्त्र से अनुसार से कार्य करेंगे हाँ से भाव में निवृत्ति कौटा करवा कथ नुह से निवृत्त होगा कथ जो मुझे कहली चारोटी पाप स्थान रही से निवृत्त होगा कथ तेना अशुर स्वभाव रजगुण संपन्न तमगुण संपन्न व्यक्ति लोक लक्षण कौन ना षोल सत्या वर्णना कर प्रवृत्ति निवृत्ति जना नुरा से सांगे सांगे फोन कर प्रवृत्ति से मैंने कौटा प्रवृत्ति कौटा निवृत्ति से जानते ना जना नुरा कारण से असुर राक्षस तेणु प्रवृत्ति निवृत्ति जना न विद्रश न शौचम न चाचारो न सत्यम से शौच हवा आचार विधि पालन करवा सत्य सत्य मार्ग परिचालित हवा ये सब जिन सब ग्रहण करेंगे ना ये हूँ अशुभ स्वभाव सम्बन्ध रजगुण तमगुण बुद्धि सब आरोप वर्णना कर तेणु प्रवृत्ति निवृत्ति कार्य कार्य भया भय एवं बंधन मुख्यम क्रीड़ा देती कौटा बंधन कारण बंधन आम जो कह कर्मबंधन विषय वर्णना करीतार पंचदश अध्याय ये कर्मानुबंधी मनुष्य लोक नत्व जो गुड़ा कह प्रथम हूँ उद मूल मद साक मद सत्म प्राहु रव्यम छन्नासी जस्त प्रणाम जस्त वेद सवेद यही भौतिक जगत को गोटे ओरटा वृक्ष सहित तुलना कर जार मूलटा उपरको रही शाखा प्रशाखा कहते तड़क रही अधस्वध प्रसुता शाखा गुण प्रभुता विषय प्रवाण अधस्व मूल अनुसंतता कर्मानुबंधी मनुष्य लोक कर्म बंधन सामान रोज मनुष्य लोक ये कर्म फल सब रही भगवत गीतार तृतीय भगवान कहते यदि भगवान के उद्देश्य से कर्म करा जाओ नहीं ताले से बंधन और कारण यज्ञार्थात कर्मण अन्यत्र लोपयम कर्म बंधन तदर्थम कर्म कौनते मुक्त संघ परम मुक्त संघ समाज यदि भगवान के उद्देश्य से गोटे कार्य करा जाओ नहीं माने ताले से निश्चित भाव कर्म बंधन कारण हो जिनकी साधारण लोक मैंने जो खाद्य ग्रहण कर से खाद्य जदि आम भगवान को समर्पण करवा ना खाली निजप खाद्य रंधन करवाप भक्षण करज्ञ सतो मे सर्वत्र भुंजते अगम पाप आज पचास आत्मकारण आम खाद्य खायापी समस्त खाद्य खाऊ आम भक्त मान खाऊ अभक्त मान खाऊ कि भक्त मान जो खाद्य ग्रहण कर भगवान को पचास भगवान खाद्य अर्पण करपण कर ତେଣୁ ଭୋଗ ଅର୍ପଣ ହେବା ଦ୍ୱାରା କଣ ହଉଛି ନା ମୃତ୍ୟୁ ସର୍ବକ୍ରିୟ ତାଧିରେ ଆଉ କୌଣସି ବିଷ ପ୍ରତିକ୍ରିୟା ବା ତାର ପାପର ପ୍ରତିକ୍ରିୟା ଆମେ ଭାଗ ହବାନି ପାପ ପ୍ରତିକ୍ରିୟା ଭାଗ ହବାନି ଯେଉଁମାନେ ସାଦା ଖାଇଲେ ମଧ୍ୟ ଯେଉଁମାନେ ମାଛ ମାଂସ ଖାଇବା ତ ଅଲଗା କଥା ଯେଉଁମାନେ ସାଦା ଖାଇଲେ ମଧ୍ୟ ଯଦି ଭଗବାନଙ୍କୁ ଅର୍ପଣ କରୁନାହାନ୍ତି ତାହେଲେ ମଧ୍ୟ ସେମାନେ ପାପ ଭକ୍ଷଣ କରୁଛନ୍ତି କାହିଁକି ନା ଏଇସବୁ ଖାଦ୍ୟ ଇଏ ଆମର ଖାଦ୍ୟ ନୁହଁ ଇଏ ସବୁ ମାନେ ବିଭିନ୍ନ ଗଛଲତା ଯଦି ସେ ଖାଦ୍ୟ ତାଙ୍କର ଶସ୍ୟ ବା ଫଳ ଫଳ ସବୁ ଦେଉଛନ୍ତି ଫଳ ସବ୍ଜି ପରିବା ପନିପରିବା ଏସବୁ ଦେଉଛନ୍ତି କିନ୍ତୁ ଆମର କୌଣସି ଅଧିକାର ନାହିଁ ସେସବୁ ଜିନିଷ ଗ୍ରହଣ କରିବା ପାଇଁ ଯେମିତି ଆମର ଘରେ କିଛି ଜିନିଷ ସବୁ ରହିଛି ଅନ୍ୟ ଜଣେ ଆସିକି ନେଇପାରିବନି ଅଧିକାର ନାହିଁ ତେଣୁ ଇଏ ସବୁ ହେଉଛି ସେ ମାନଙ୍କର ଗଛର ସବୁ ଫଳ ସବୁ ରହିଛି ଆମେ ତାକୁ କେମିତି ଛିଣିକି ଖାଇପାରିବା ବା ସେ ଗଛ ଫଳ ବାଛିକି ପଡ଼ିଲେ ମାନେ ଚଳେ ଆମେ ସେଇଟା ଆମର ନୁହଁ ସେଇଟା ସେ ଗଛର ସମ୍ପତ୍ତି ତେଣୁ ଆମେ ଯେତେବେଳେ ଆଣୁଛୁ ମାନେ ଯଦି ଆମେ ଭଗବାନଙ୍କୁ ଅର୍ପଣ କଲେ ତାହେଲେ ଆମେ ସେ ଋଣରୁ ମୁକ୍ତ ହେବା ନହେଲେ ଆମେ ପୁଣି ସେଥିପାଇଁ ତା ପାଇଁ ଋଣୀ ରହିବା ତେଣୁ ଯେଉଁମାନେ ସାଧା ଭୋଜନ କରନ୍ତି ଶାକାହାରୀ ବା ଭେଜିଟେରିଆନ୍ ସେମାନେ ମଧ୍ୟ ଯଦି ଭଗବାନଙ୍କୁ ଅର୍ପଣ ନ କଲେ ତାହେଲେ ମଧ୍ୟ ସେମାନେ ପାପ ଭକ୍ଷଣ କରୁଛନ୍ତି ତେଣୁ ଏଇଭଳି ଭାବରେ ଏ ଯୋଉ କର୍ମ ବନ୍ଧନ ରହିଛି ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରା ନଗଲା ତାହେଲେ ଆମକୁ ସେ କର୍ମ ବନ୍ଧନ କାରଣ ସେ ପାପ କର୍ମ ହଉ ବା ପୁଣ୍ୟକର୍ମ ହଉ ପୁଣ୍ୟକର୍ମ ମଧ୍ୟ କର୍ମ ବନ୍ଧନ ରହିଛି ଯେମିତି ଗୀତରେ ଭଗବାନ କହିଛନ୍ତି ଯେ କର୍ମ ଯେଉଁ ବେଦରେ କର୍ମକାଣ୍ଡ ଧାରାରେ ରହିଛି ଯେ ବିଭିନ୍ନ ପ୍ରକାର ଯଜ୍ଞ ମାଧ୍ୟମରେ ସେମାନେ ସ୍ୱର୍ଗ ଲୋକକୁ ଯାଉଛନ୍ତି ପ୍ରେମିଜା ମାଂ ସୋମପା ପୌତ ପାପା ଯଜ୍ଞ ରିଷ୍ଠା ସ୍ୱଗତିଙ୍କୁ ପ୍ରାର୍ଥାନ୍ତି ତେ ପୁଣ୍ୟ ମାସା ଦୁଷ୍ପ୍ରେନ୍ଦ୍ର ଲୋକମ୍ ଆସନ୍ତି ଦିବ୍ୟାନ୍ ଦିଦେବ ଭୋଗ ଭଗବତ ନାମ ଅଧ୍ୟାୟରେ ଭଗବାନ କହିଛନ୍ତି ଏଇ ତ୍ରିଗୁଣ ଯେଉଁ ରହିଛି ବେଦର ଯେଉଁ କର୍ମକାଣ୍ଡ ଧାରାରେ ସେ ବିଭିନ୍ନ ପ୍ରକାର ଯଜ୍ଞର ବ୍ୟବସ୍ଥା ରହିଛି ଯାହାକୁ କର୍ମକାଣ୍ଡ ଧାରା ବୋଲି କୁହାଯାଉଛି ସେ କର୍ମକାଣ୍ଡ ଧାରା ଆଚରଣ କରି ଲୋକମାନେ ସ୍ୱର୍ଗକୁ ଯିବା ପାଇଁ ଚେଷ୍ଟା କରନ୍ତି ଯେମିତି ଭଗବାନ ଯେତେବେଳେ ତାଙ୍କ ଲୀଳା କରୁଥିଲେ ଭଗବାନ କୃଷ୍ଣ ବୃନ୍ଦାବନରେ ତାଙ୍କ ଲୀଳା କରୁଥିଲେ ଗୋଟେ ଥର ତାଙ୍କର ସାଙ୍ଗମାନେ ଗୋଟେ ବଣକୁ ଯାଇଛନ୍ତି ଗାଈ ଚରିବା ପାଇଁ ଯାଇକି ସେଇଠି ସେ କୃଷ୍ଣ କହିଲେ ଯେ ଆମକୁ ବର୍ତ୍ତମାନ ଭୋକ ଲାଗୁଛି ତେଣୁ ଆମକୁ କିଛି ଖାଦ୍ୟର ବ୍ୟବସ୍ଥା କରନ୍ତେ ତେଣୁ ଭଗବାନ କହିଲେ ଏ ନିକଟରେ ଆମର ସବୁ ଯାଜ୍ଞିକ ବ୍ରାହ୍ମଣମାନେ ଅଛନ୍ତି ସେମାନେ ବର୍ତ୍ତମାନ ଯଜ୍ଞ କରୁଛନ୍ତି ସବୁ ଯିବା ପାଇଁ ସବୁ ଯଜ୍ଞ କରୁଥିଲେ ସେମାନେ ତେଣୁ ତୁମେ ତାଙ୍କ ପାଖକୁ ଯାଅ ସେ ତୁମକୁ ଖାଦ୍ୟ ପ୍ରଦାନ କରିବେ କିନ୍ତୁ ଭଗବାନଙ୍କର ନିର୍ଦ୍ଦେଶରେ ତାଙ୍କର ଯେଉଁ ଶାଖାମାନେ ଯେତେବେଳେ ଯାଇକି ସେ ଯାଜ୍ଞିକ ବ୍ରାହ୍ମଣ ପାଖରେ ପ୍ରାର୍ଥନା କରିଛନ୍ତି ଯେ ଆମେ କୃଷ୍ଣ ବଳରାମ ଏ ନିକଟସ୍ଥ ବଣରେ ଅଛନ୍ତି ଏବଂ ସେ ଚାହୁଁଛନ୍ତି କିଛି ଖାଦ୍ୟ ପାଇବା ପାଇଁ ଖାଦ୍ୟ ଗ୍ରହଣ କରିବା ପାଇଁ ତେଣୁ ଆମେ ଆପଣଙ୍କ କୃପା କରି ଆମେ କିଛି ଖାଦ୍ୟ ଦିଅନ୍ତୁ କିନ୍ତୁ ସେ ଯାଜ୍ଞିକ ବ୍ରାହ୍ମଣ ସେଠୁ ତାଙ୍କ କଥା ଶୁଣୁନାହାନ୍ତି ତାଙ୍କୁ ମାନେ ବିଭିନ୍ନ ପ୍ରକାର ସମାଲୋଚନା ଏବଂ ବିଦା କରିଦେଉଛନ୍ତି ତେଣୁ ସେ ବାଧ୍ୟ ଫେରିକି ଆସିକରି ଭଗବାନ କହୁଛନ୍ତି ଯେ ଏଇଭଳି ଭାବରେ ସେ ଯାଜ୍ଞିକ ବ୍ରାହ୍ମଣମାନେ ଆମେ କୌଣସି ଖାଦ୍ୟ ପ୍ରଦାନ କରିନାହାନ୍ତି ଭଗବାନ କହିଲେ ଠିକ ଅଛି ତମେ ତାଙ୍କର ପତ୍ନୀମାନଙ୍କ ପକ୍ଷ ଯାଇକି ତାଙ୍କ ଖାଦ୍ୟ ପ୍ରାର୍ଥନା କରି ତାପରେ ସେମାନେ ଯେତେବେଳେ ତାଙ୍କର ପତ୍ନୀମାନଙ୍କ ପାଖକୁ ଆସିକରି ଯେତେବେଳେ ଖାଦ୍ୟ ପ୍ରାର୍ଥନା କରିଛନ୍ତି ସେତେବେଳେ ତାଙ୍କ ପତ୍ନୀମାନେ ସେ ଯଜ୍ଞ ନିମିତ୍ତ ଉଦ୍ଦିଷ୍ଟ ଯେଉଁ ଖାଦ୍ୟ ସବୁ ସେ ଖାଦ୍ୟକୁ ସବୁ ଧରିକି ଆସିଯାଇଛନ୍ତି ଭଗବାନ ପାଖକୁ ନିଜେ ପଳେଇ ଆସିଛନ୍ତି ସେଥିପାଇଁ କହନ୍ତି ଜୟ 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 ଦ୍ୱିଜ ପତ୍ନୀ ଜୟ ନାଗ କନ୍ୟାଗଣ ଭକ୍ତି ସେ ଯାହାର ପାଇଲ ଗୋବିନ୍ଦ ଚରଣ ଦ୍ୱିଜ ପତ୍ନୀ ସେ ବ୍ରାହ୍ମଣମାନଙ୍କର ପତ୍ନୀ ସେ ତାଙ୍କର ସ୍ୱାମୀଙ୍କୁ ତ୍ୟାଗ କରିଦେଇଛନ୍ତି ତାଙ୍କ ସ୍ୱାମୀ ଭଗବାନଙ୍କ ଉଦ୍ଦେଶ୍ୟରେ ଖାଦ୍ୟ ଦେଉନାହାନ୍ତି ସେଥିପାଇଁ ସେ ତାଙ୍କୁ ସ୍ୱାମୀଙ୍କୁ ତ୍ୟାଗ କରି ଭଗବାନ ପାଖକୁ ଆସିଯାଇଛନ୍ତି ତେଣୁ ସେମାନେ ଭକ୍ତି ଦ୍ୱାରା ଭଗବାନ ପ୍ରାପ୍ତ ହୋଇଛନ୍ତି ତେଣୁ ତାଙ୍କର ପତ୍ନୀମାନେ ଯେତେବେଳେ ଆସି ସେସବୁ ଖାଦ୍ୟ ଭଗବାନ କୃଷ୍ଣ ବଳରାମଙ୍କୁ ସବୁ ଦେଇଛନ୍ତି ଏବଂ ତାଙ୍କର ସଖାମାନଙ୍କୁ ଦେଇଛନ୍ତି ତାପରେ ସେମାନେ ଆଉ ଚାହୁଁନାହାନ୍ତି ଘରକୁ ଫେରିବା ପାଇଁ। ତାଙ୍କର ଆମେ ତ ଘର ତ୍ୟାଗ କରି ପଳାଇ ଆସୁ, ଆମ ସ୍ୱାମୀଙ୍କୁ ସ୍ୱାମୀଙ୍କର କଥା ମାନିନୁ, ତାଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିବା ପଳାଇ ଆସୁ, ତେଣୁ ବର୍ତ୍ତମାନ ଆମେ ଯଦି ଯିବୁ ତାହେଲେ ଆମକୁ ଆମର ସ୍ୱାମୀଙ୍କୁ ଗ୍ରହଣ କରିବେ ନାହିଁ, ତେଣୁ ଆମେ ଆପଣଙ୍କର ସେବା କରି ରହିବୁ। ଏଠି ଯେତେବେଳେ ଭଗବାନ କହୁଛନ୍ତି, ଭଗବାନ କହିଲେ ନା ନା ତମକୁ କିଛି ଅସୁବିଧା ହେବନି, ତମେ ଯାଅ, ତମର ସ୍ୱାମୀମାନେ ତମକୁ ଗ୍ରହଣ କରିବେ। ତାପରେ ସେମାନେ ଯେତେବେଳେ ଫେରିକି ଆସିଛନ୍ତି, ତାଙ୍କର ସ୍ୱାମୀମାନେ ସେଠି ତାଙ୍କୁ ତାଙ୍କର ଭୁଲ ବୁଝିପାରିଛନ୍ତି, କହିଲେ ଆମେ ଏତେ ବିଦ୍ୱାନ ହେଇକିରି ବେଦର ବେଦଶାସ୍ତ୍ରରେ ସେମାନେ ବିଦ୍ୱାନ ପଣ୍ଡିତ, ଯେ ଏତେ ବିଦ୍ୱାନ ହେଇକିରି ମଧ୍ୟ ଆମେ ଭଗବାନଙ୍କୁ ଜାଣିପାରିଲୁ ନାହିଁ, କିନ୍ତୁ ତମେ ସ୍ତ୍ରୀଲୋକ ହେଇକିରି ବିଦ୍ୟା ଅଧ୍ୟୟନ ନ କରିକି ମଧ୍ୟ ତମେ ଭଗବାନଙ୍କର ଭକ୍ତ ହେଇପାରିଲ, ତେଣୁ ତମେ ମହାନ। ଏଭଳି ଭାବରେ ତାଙ୍କୁ କହିକିରି ତାଙ୍କୁ ବହୁତ ଆଦର ସମ୍ବର୍ଦ୍ଧନ କରିଛନ୍ତି। ତେଣୁ ଇଏ ହେଉଛି ଯେଉଁ ଖାଦ୍ୟ ଭଗବାନଙ୍କୁ ଅର୍ପଣ କରାଯାଉଛି, ସେ ଖାଦ୍ୟରେ ଆଉ କୌଣସି ବନ୍ଧନର ଡର ରହୁନି, ଏବଂ ସବୁ ଯେଉଁ କୁହାଯାଉଛି ଭଗବାନଙ୍କ ଉଦ୍ଦେଶ୍ୟରେ ପୁଣ୍ୟକର୍ମ ଯେଉଁମାନେ କରୁଛନ୍ତି ସେମାନେ ଏଇ ସ୍ୱର୍ଗ ଲୋକ ଇତ୍ୟାଦି ପ୍ରାପ୍ତ ହେବା ପାଇଁ ସେମାନେ ଚାହୁଁଛନ୍ତି, କିନ୍ତୁ ସେଇଟା ମଧ୍ୟ କର୍ମବନ୍ଧନର କାରଣ। ଯେଉଁମାନେ ପାପ କାର୍ଯ୍ୟ କରୁଛନ୍ତି ସେମାନେ ନର୍କକୁ ଅଧଲୋକକୁ ଗତି କରିବେ, ନର୍କ ଯେଉଁ ବିଭିନ୍ନ 24 ନର୍କର ବର୍ଣ୍ଣନା କରାଯାଇଛି ଭାଗବତ ପ୍ରଥମ ସ୍କନ୍ଧରେ, ବିଭିନ୍ନ ପାପ କର୍ମ ପାଇଁ ବିଭିନ୍ନ ପ୍ରକାର ନର୍କ ସବୁ ରହିଛି, ତେଣୁ ପୁତ୍ର ବୋଲି କୁହାଯାଏ। ପୁତ ନାମକ ନର୍କରୁ ଯିଏ ପ୍ରାଣ କରିପାରେ ତାକୁ ପୁତ୍ର ବୋଲି କୁହାଯାଏ। ପିତାମାତାଙ୍କର ଯେଉଁ ପୁତ୍ର ରଥ ହେଉଛି ସେ ପିତାମାତାଙ୍କୁ ତାଙ୍କର ଯେଉଁ ପୁତ ନାମକ ନର୍କରୁ ଉଦ୍ଧାର କରିପାରନ୍ତି ତାଙ୍କୁ ପୁତ୍ର ବୋଲି କୁହାଯାଉଛି, ପୁତ୍ର ନାମଟା ସେଥିପାଇଁ କୁହାଯାଏ ପୁତ୍ର କୁହାଯାଏ। ତେଣୁ ଯେଉଁମାନେ ପାପ କାର୍ଯ୍ୟ କରିବେ ସେମାନେ ଏଇ ନର୍କକୁ ଯିବେ, ଏବଂ ଯେଉଁମାନେ ପୁଣ୍ୟକର୍ମ କରିବେ ସେମାନେ ଉର୍ଦ୍ଧ୍ୱ ଲୋକକୁ ଉର୍ଦ୍ଧ୍ୱ ଗଛନ୍ତି ସତ୍ୟତା ବିଭିନ୍ନ ସ୍ୱର୍ଗ ଲୋକ, ତାପରେ କ'ଣ ସ୍ୱର୍ଗ ଲୋକ, ତାପରେ ଭୂବଲୋକ ଭବଲୋକ ସ୍ୱର୍ଗ ଲୋକ ମହତ୍ ଲୋକ ଜ୍ଞାନ ଲୋକ ତପ ଲୋକ ଏମିତି ବିଭିନ୍ନ ପ୍ରକାର ଉଚ୍ଚତର ଲୋକ ସବୁ ରହିଛି। ପୁଣ୍ୟ କାର୍ଯ୍ୟ କଲେ ସେସବୁ ଆସ୍ତେ ଆସ୍ତେ ଉର୍ଦ୍ଧ୍ୱକୁ ଉର୍ଦ୍ଧ୍ୱକୁ ଯିବେ, କିନ୍ତୁ ଏ ଦୁଇଟା ଯାକ କର୍ମ ବନ୍ଧନରେ ଯାଉଛି। ତେଣୁ ଭଗବାନଙ୍କର ଉଦ୍ଦେଶ୍ୟରେ ଯେଉଁ ଭକ୍ତି କରାଯାଉଛି ବା ଭଗବାନଙ୍କ ସେବା କରାଯାଉଛି, ସେ ତାଦ୍ୱାରା ହିଁ ଏଇ କର୍ମବନ୍ଧନକୁ ଛେଦନ କରାଯାଇପାରିବ। କର୍ମାନୁବନ୍ଧନ ନୂପ ତତ୍ୱପଲବ୍ଧତେ ନା ତ ନଚାଦି ନ ତ ସମ୍ପ୍ରତିଷ୍ଠା ଅସତ୍ୟମେନ ସବିରୂଢ ମୂଳ ଅସଙ୍ଗ ଶାସ୍ତ୍ରୀଣ ଦୃଢ଼ ସତ୍ତା। ଏଇ କର୍ମବନ୍ଧନକୁ ଛେଦନ କରିବା ପାଇଁ ଏଇ ଯେଉଁ ସଂସାରମୂଳ ବୃକ୍ଷକୁ ମୂଳକୁ କେମିତି ଛେଦନ କରିବା ନା ଅସଙ୍ଗ ଶାସ୍ତ୍ରୀଣ, ଏଇ ଯେଉଁ ଶାସ୍ତ୍ର ବା ଯେଉଁ ଅସ୍ତ୍ର ବା ଖଣ୍ଡା କୁହାଯାଉ, ସେ ଖଣ୍ଡା ହେଉଛି ଅସଙ୍ଗ ରୂପ ଖଣ୍ଡା। ଅସଙ୍ଗ ରୂପ ଖଣ୍ଡା ମାନେ ଆମର ଏ ଆସକ୍ତିରୁ ନିବୃତ୍ତି ହେବା, ଏ ଯେଉଁ ଭୌତିକ ଆସକ୍ତି ଅଛି ଏ ଆସକ୍ତି ରୂପକ ଆସକ୍ତି ଯଦି ଆମେ ନିବୃତ୍ତି ହେଇପାରିବା ତାହେଲେ ସେ ହେଉଛି ଅସଙ୍ଗ ରୂପକ ଶସ୍ତ୍ର। ଏଇ ଅସଙ୍ଗ ରୂପକ ଶସ୍ତ୍ର ଦ୍ୱାରା ଆମେ ଏଇ କର୍ମବନ୍ଧନକୁ ଏଇ ସଂସାର ରୂପକ ବୃକ୍ଷକୁ ଛେଦନ କରିପାରିବା। ତେଣୁ ଏଇଭଳି ଭାବରେ ବନ୍ଧନ ମୋକ୍ଷ ତେଜାବେ ସେ ବୁଦ୍ଧି ତା ପାର୍ଥ ସାଧୁ, ଏଇଭଳି ଭାବରେ ଯେଉଁମାନେ ବୁଦ୍ଧି ରହିଛି ସାତ୍ତ୍ୱିକ ବୁଦ୍ଧି ସେମାନେ ଜାଣିଛନ୍ତି କେଉଁଟା ବନ୍ଧନର କାରଣ କେଉଁଟା ମୁକ୍ତିର କାରଣ, ତେଣୁ ସେମାନେ ବନ୍ଧନରେ କାରଣରେ ବନ୍ଧନଯୁକ୍ତ ବନ୍ଧନ ହେବା ଯେଉଁ କାର୍ଯ୍ୟ ସେସବୁ କାର୍ଯ୍ୟ ନ କରିକି ମୁକ୍ତ ହେବା କାର୍ଯ୍ୟକୁ ଗ୍ରହଣ କରନ୍ତି। ତେଣୁ ଆମର ସୁଦର୍ଶନ କହନ୍ତି ବିଶ୍ୱନାଥ ଚତୁର୍ପୀ ଠାକୁର ବିଭିନ୍ନ ଆଚାର୍ଯ୍ୟ ସବୁ କହିଛନ୍ତି ପଞ୍ଚଦଶ ଅଧ୍ୟାୟରେ ଭଗବାନ ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କରି କହିଲେ, ଉର୍ଦ୍ଧ ମୂଳ ମଧ୍ୟ ସାକ୍ରମ ସ୍ୱତନ୍ତ୍ର ଆଉ ଦ୍ରବ୍ୟ ସେନାନ୍ତି ଦେଶ ପର୍ଣ୍ଣାମ ଦେଶ ବି ଦେଶ ଦେବି ଏସବୁ ଜିନିଷ କହିଛନ୍ତି, କିନ୍ତୁ ସେଇ ଓରଟା ବୃକ୍ଷର ଫଳ କ'ଣ, ଫଳ ଗୋଟେ ବୃକ୍ଷ ଅଛି ମାନେ ତାର ଫଳ ରହିବ ନା, ତା ଫଳଟା ଷୋଳଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଷୋଳଶ ଅଧ୍ୟାୟରେ ଦୁଇ ପ୍ରକାର ଫଳ ବିଷୟରେ କୁହାଯାଇଛି, ଗୋଟେ ହେଉଛି ବନ୍ଧନର ଫଳ ଆଉ ଗୋଟେ ହେଉଛି ମୋଚନର ଫଳ, ଗୋଟେ ଆମକୁ ବନ୍ଧନ କରିବ ଗୋଟେ ହେଉଛି ମୋଚନ କରିବା ମୁକ୍ତି ଦେବ। ବନ୍ଧନର ଫଳ କେଉଁଟା ନା ଏଇ ଯେଉଁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ସବୁ ରହିଛି ସବୁ ସେଗୁଡ଼ା ସବୁ ବନ୍ଧନର କାରଣ, ଏସବୁ ବନ୍ଧନ କର୍ମବନ୍ଧନରେ ରହିଛି। ଏବଂ ମୋଚକ ଫଳ କେଉଁଟା ନା ଯେଉଁଗୁଡ଼ାକ ଦୈବୀ ସମ୍ପଦ ଯେଉଁ ରହିଛି, ପ୍ରଥମ ତିନୋଟି ଶ୍ଳୋକରେ ଦୈବୀ ସମ୍ପଦ ବିଷୟରେ ଭଗବାନ କହିଛନ୍ତି ଷୋଳଶ ଅଧ୍ୟାୟରେ, ଅଭୟଂ ସତ୍ୱ ସଂସୁଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଦାନ ଦମସ୍ ଯଜ୍ଞ ସଦା ସପା ଦେବ, ଏସବୁ ହେଉଛି ଦୈବୀ ଗୁଣ ସବୁ। ଭୟ ଅଭୟ ନିର୍ଭୟ ହେବାର ଯେଉଁ କହିଲେ କେଉଁଟା ଭୟ କରିବା କେଉଁଟା ଅଭୟ ହେବା କଥା ସେଇଟା ସେମାନେ ଜାଣୁଛନ୍ତି। ସତ୍ୱ ସଂସ୍କୃତି ଆମର ଯୋଉ ଯୋଉ ଚେତନା ରହିଛି ବା ହୃଦୟ ରହିଛି, ଆମର ଯୋଉ ଭୌତିକ ତ୍ରିଗୁଣ ଭିତରେ ସତରଜ ତମଗୁଣର ପ୍ରଭାବ ଅନୁସାରେ ସେସବୁ ବିଭିନ୍ନ ପ୍ରକାର ଅଶୁଦ୍ଧତା ରହୁଛି ବା ମଇଳା ସବୁ ରହୁଛି। ଚେତୋ ଦର୍ପଣ ମାର୍ଜନ, ସତ୍ୟ ସଂଶୋଧି ହେଉଛି ଚେତୋ ଦର୍ପଣ ମାର୍ଜନ। ଭଗବାନଙ୍କର ନାମ ଦ୍ୱାରା ଏହିସବୁ ସତ୍ୟ ସଂଶୋଧି ହେଉଛି। ତେଣୁ ଏହିସବୁ ଦୈବୀ ଗୁଣ, ଇଏ ହେଉଛି ମୂର୍ତ୍ତିର ମୂର୍ତ୍ତିର ଉପାୟ ସବୁ ରହିଛି। ତେଣୁ ଯେଉଁମାନେ ସତ୍ୟଗୁଣ ସମ୍ପନ୍ନ ବ୍ୟକ୍ତି ସେମାନେ ଏଇ ମୂର୍ତ୍ତିର ଯେଉଁ ଉପାୟ ସବୁ ରହିଛି ସେଥିପ୍ରତି ଆକର୍ଷିତ ହୁଅନ୍ତି। କିନ୍ତୁ ଯେଉଁମାନେ ଅସ୍ତ୍ର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଏଇ ବନ୍ଧନ ରୂପକ କାର୍ଯ୍ୟ ପ୍ରତି ଆକର୍ଷିତ ହୁଅନ୍ତି। ଦମ୍ଭୋ ଦର୍ପୋ ବିମାନଶ୍ଚ କ୍ରୋଧ ପାରୁଷ୍ୟମ ଏବଚ ଅଜ୍ଞାନ ଚାରି ଆଦର୍ଶ ପାର୍ଥ ସମ୍ପଦ ମାସରେ ହେଉଛି ଅସ୍ତ୍ର ସମ୍ପଦ। ଏ ଅସ୍ତ୍ର ସମ୍ପଦ ଆମକୁ ବନ୍ଧନ କରେ ଏବଂ ଦୈବିକ ସମ୍ପଦ ଆମକୁ ମୁକ୍ତ କରେ। ତେଣୁ ସେ ଯେଉଁ ସଂସାର ରୂପକ ବୃକ୍ଷର ଫଳ ଭିତରେ ଭଗବତୀଙ୍କର ସ୍ୱରୂପ ଧାରେ ବିସ୍ତାର ଭାବେ ବର୍ଣ୍ଣନା କରେ କେଉଁଟା ବନ୍ଧନର କାରଣ କେଉଁଟା ମୁଖ୍ୟର କାରଣ। ମୁଖ୍ୟର କାରଣ ହେଉଛି ଦୈବିକ ସମ୍ପଦ ସବୁ, ଆଉ ବନ୍ଧନର କାରଣ ହେଉଛି ସବୁ ବିଭିନ୍ନ ଯେତେ ଅସ୍ତ୍ର ସମ୍ପଦ ସବୁ ଅସ୍ତ୍ର ସମ୍ପଦ ବିଷୟରେ ବର୍ଣ୍ଣନା କରେ ସେସବୁ ହେଉଛି ବନ୍ଧନର କାରଣ। ତେଣୁକରି ଆମେ ଏଇ ବନ୍ଧନର କାରଣର ପ୍ରତି ଆକର୍ଷିତ ହୋଇ ଆମେ ମୋଚନର କାରଣ ପ୍ରତି ଆକର୍ଷିତ ହୋଇକରି ଆମେ ଭୌତିକ ଜଗତରୁ ଉଠକୁ ଯିବା ପାଇଁ ଚେଷ୍ଟା କରିବା। ତେଣୁ ସତ୍ୟଗୁଣକୁ ଆସିଲେ ଜଣେ ଏସବୁ ଜିନିଷ ପ୍ରକୃତ ଜିନିଷଟା ଘଟଣାଟା ଜାଣିପାରିବ। ପୁଣି ସତ୍ୟଗୁଣରୁ ଉର୍ଦ୍ଧକୁ ଗଲେ ଶୁଦ୍ଧ ସତ୍ୟସ୍ତର ବିଷୟରେ ଜାଣିବ, ଯାହାକି ଭଗବାନ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇଥାଏ। କିନ୍ତୁ ମିନିମମ ଅନ୍ତର୍ଦୃଷ୍ଟି ଜଣେ ସତ୍ୟଗୁଣକୁ ଆସିଲେ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ସେ ସକ୍ଷମ ହୋଇପାରିବ। ରଜଗୁଣ ତମଗୁଣ ଭିତରେ ଥିଲାବେଳେ ସେ ଭଗବାନ ବିଷୟରେ ଜାଣିବା ପାଇଁ ସକ୍ଷମ ହୋଇପାରିବ। ସେଥିପାଇଁ ଭାଗବତ ପ୍ରଥମ ଦ୍ୱିତୀୟ ଧାରେ ସେ କଥା ସୂଚନା ପ୍ରଥମ ଚେଷ୍ଟା କରୁଛନ୍ତି ଯେ କେମିତି ଆମେ ସତ୍ୟଗୁଣକୁ ଆସିବା ନା ଏଇ ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତଙ୍କ ସେବା ମାଧ୍ୟମରେ ଅନର୍ଥ କ'ଣ ଯୋଉ ନିତ୍ୟମ ଭାଗବତ ସେବା, ନିତ୍ୟମ ଭାଗବତ ସେବା କଲେ କ'ଣ ହବ ନା ଆମର ଯୋଉ ଶୁଣତା ବିଶ୍ୱ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦୟନ୍ତସ୍ତୁଇ ଅବଦ୍ରାଣି ବିଜ୍ନୋତି ସୁପ୍ତତା ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟମ ଭାଗବତ ସେବା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭଗବତୀ ନୈଷ୍ଠିକ। ଭଗବାନ କଥା ଶୁଣିଲେ କ'ଣ ହେଉଛି ନା ଶୁଣତା ଶ୍ରବତା କୃଷ୍ଣ ପୁଣ୍ୟ ଇଏ ହେଉଛି ପୁଣ୍ୟ ଶ୍ରବଣ କୀର୍ତ୍ତନ ଏବଂ ଆମର ହୃଦୟରେ ଯୋଉ ଅଭଦ୍ର ବା ମହିଳା ବା ଅନର୍ଥ ସବୁ ରହିଛି ସେସବୁ ନଷ୍ଟ ହେବ ଏବଂ ଏଇସବୁ ଯେତେବେଳେ ନଷ୍ଟ ହେଉଥିବ ଆସ୍ତେ ଆସ୍ତେ ନଷ୍ଟ ପ୍ରାୟ ପୂର୍ଣ୍ଣ ଭାବରେ ନଷ୍ଟ ନହେଲେ ମଧ୍ୟ କିଛି କିଛି ନଷ୍ଟ ହେଉଥିବ ଆମେ ନଷ୍ଟ ପ୍ରାୟ ଅବଦେଶୁ ନିତ୍ୟ ଭାଗବତ ସେବା ପ୍ରତିଦିନ ଆମେ ଏଇ ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତଙ୍କର ସେବା କରିବା ତାହେଲେ କ'ଣ ହବ ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର ଭଗବତୀ ନୈଷ୍ଠିକ ଭଗବାନ ଯାହାକୁ ଉତ୍ତମ ଶ୍ଳୋକ ବୋଲି କୁହାଯାଉଛନ୍ତି ସେ ତାଙ୍କ ପ୍ରତି ଆମର ଭକ୍ତି ଆସିବ ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭଗବତୀ ନୈଷ୍ଠିକ ଭକ୍ତି ଆସିଲେ କ'ଣ ହବ ନା ସଦା ରଜୋତ୍ତମ ଭାବା କାମ ଲୋଭା ଦୟସ ଦେ ଚେତବେତି ରଣାବିଧ୍ୟ ସ୍ଥିତଂ ସତ୍ୟ ପ୍ରସିଦ୍ଧ ରଜଗୁଣ ତମଗୁଣ କେମିତି ଆମେ ଉଦ୍ଧବ ଯିବା ନା ଏଇ ମାଧ୍ୟମରେ ଭଗବାନଙ୍କ କଥା ଶ୍ରବଣ ମାଧ୍ୟମରେ ଏବଂ ଭଗବାନଙ୍କର ଯେଉଁ ଗ୍ରନ୍ଥ ଭାଗବତ ଭକ୍ତ ଭାଗବତ ସେବା ମାଧ୍ୟମରେ ଆସ୍ତେ ଆସ୍ତେ ଆମେ ଏଇ ରଜଗୁଣ ଏବଂ ତମଗୁଣ ପ୍ରଭାବ ମୁକ୍ତ ହେବା। ରଜଗୁଣ ତମଗୁଣ ପ୍ରଭାବ କ'ଣ ଲକ୍ଷଣ କ'ଣ ନା କାମ ଲୋଭ ଏସବୁ କାମ କ୍ରୋଧ ଲୋଭ ମୋହ ମଦ ମାଛ ଏସବୁ ଜିନିଷ ହେଉଛି ଏ ରଜଗୁଣ ତମଗୁଣ ପ୍ରଭାବ। ତେଣୁ ଏଥିରୁ ଆସ୍ତେ ଆସ୍ତେ ଆମେ ମୁକ୍ତ ହେଇକି ଚିତ୍ତ ସତ୍ୟ ପ୍ରସିଦ୍ଧ ସତ୍ୟଗୁଣକୁ ଆମେ ଆସିବ ସତ୍ୟଗୁଣକୁ ଆସିଲେ ଏବଂ ପ୍ରସନ୍ନ ମନସୋ ଭଗବତ ଭକ୍ତି ଜଗତ ଭଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଂଘର୍ଷ ଯାହା ସତ୍ୟଗୁଣକୁ ଆସିଲେ ଆମେ ଭଗବାନଙ୍କ ଭକ୍ତି କରିବା ପାଇଁ ସୁଯୋଗ ଲାଭ କରିପାରିବା ଏବଂ ପ୍ରସନ୍ନ ମନସ ଏବେ ପ୍ରସନ୍ନ ଆମେ ପ୍ରସନ୍ନ ପ୍ରମାଣ ହେଇପାରିବା ବା ଆନନ୍ଦିତ ହେଇପାରିବା। ସତ୍ୟ ସତ୍ୟ ସଦା ଜ୍ଞାନ ସୁଖ ଏସବୁ ଜିନିଷ ସତ୍ୟଗୁଣ କାର୍ଯ୍ୟ ତେଣୁ ଆମେ ଆନନ୍ଦ ପ୍ରାପ୍ତ ହେବା ଏବଂ ଆନନ୍ଦ ପ୍ରାପ୍ତ ହେଲେ ଆମେ ଭଗବାନଙ୍କ ସେବା କରିବା ଏବଂ ପ୍ରସନ୍ନ ହେଉଛୁ ଭଗବତ ଭକ୍ତି ଯୋଗତଃ ଭଗବତ ତତ୍ତ୍ୱ ବିଜ୍ଞାନ ଭଗବାନଙ୍କ ତତ୍ତ୍ୱଟା ଆମେ ଜାଣିପାରିବା ମୁକ୍ତ ସଂଘର୍ଷ ଜାଣି ଭଗବାନଙ୍କ ତତ୍ତ୍ୱ ଜାଣିଲେ ଜଣେ ମୁକ୍ତ ହେଇପାରିବ। ଭଗବାନଙ୍କ ତତ୍ତ୍ୱ ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ମୋର ତତ୍ତ୍ୱଟା ଜାଣିବାଟା ବହୁତ କ୍ୱଚିତ ଲୋକ ଜାଣନ୍ତି ମନୁଷ୍ୟ ସରସ୍ୱତୀ କଶ୍ଚିତ ଯେତେ ସିଦ୍ଧ ହେଇ ଯେତଦା ମୋର ସିଦ୍ଧାନ୍ତ କଶ୍ଚିନ୍ ମାନ ବ୍ୟକ୍ତି ତତ୍ତ୍ୱ ଖୁବ୍ କ୍ୱଚିତ ଲୋକ ତତ୍ତ୍ୱରେ ଜାଣନ୍ତି ସେ ତତ୍ତ୍ୱରେ ଜାଣିବାର ଉପାୟ ହେଉଛି ଭାଗବତ ବର୍ଣ୍ଣନା କରାଯାଇଛି। ଏଭଳି ଭାବରେ ଯଦି ଭଗବାନ କଥା ଶ୍ରବଣ କରୁଥିବା ଭକ୍ତ ଭାଗବତ ଗ୍ରନ୍ଥ ଭାଗବତଙ୍କ ସେବା କରୁଥିବା ତାହେଲେ ଆସ୍ତେ ଆସ୍ତେ ଆମେ ରଜଗୁଣ ତମଙ୍ଗଳ ପ୍ରଭାବ ମୁକ୍ତ ହୋଇ ସତ୍ୟଗୁଣକୁ ଆସିବା ଏବଂ ସତ୍ୟଗୁଣରେ ଭଗବାନଙ୍କର ସେବା କଲେ ଆସ୍ତେ ଆସ୍ତେ ଆମେ ଭଗବାନଙ୍କ ତତ୍ତ୍ୱକୁ ଜାଣିପାରିବା। जय श्रीमद् भगवद गीता की जय प्रभु बाधा की जय प्रभु देव की अनंत कोटि वैष्णव नंद की जय गोविंद।